ଗୀତ ଆଉ ସଙ୍ଗୀତ ଭିତରେ ଜୀବନକୁ ଖୋଜି ଚାଲିଥିବା କଳାକାରଟିଏ ଖୋଜି ପାଇବା କଣ ସ୍ୱପ୍ନ ନା ଶ୍ରୋତା ବନ୍ଧୁ? ସେମିତି ଏକ ସଫଳ ପ୍ରୟାସର ଜୟଯାତ୍ରାକୁ ଆପଣେଇ ନେଇ ଓଡ଼ିଆ ସଙ୍ଗୀତରେ ବି ପୁଣି ଫେରିବ ଶବ୍ଦ ଆଉ ଭାବର ପବିତ୍ର ଝଙ୍କାର, ଜୀବନ ଆଉ ଜୀବିକାର ଅପୂର୍ବ ଓଙ୍କାର। ଏଇ ଖ୍ୟାଲରେ ମସଗୁଲ ଆମ ସମୟର ଆଗଧାଡ଼ିର ନାୟକ, ସଙ୍ଗୀତ ଭିତରେ ପ୍ରତି ମୁହୂର୍ତ୍ତରେ ବୁଡ଼ି ରହୁଥିବା ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅମିତ ତ୍ରିପାଠୀ ଏବଂ ଅନନ୍ୟା ଗାୟିକା ନିଶିପ୍ରଭା ପାଣି। ଆସନ୍ତୁ ତେବେ ଓଡ଼ିଆ ଶବ୍ଦ ଆଉ ଓଡ଼ିଆତ୍ୱ ଭାବରେ ହଜିଯିବା ମଜିଯିବା ଅମିତ ତ୍ରିପାଠୀ ଓ ନିଶିପ୍ରଭା ପାଣିଙ୍କ ସୁମଧୁର ଗଜଲ ଗାୟିକୀ ଭିତରେ। ଶ୍ରୋତା ବନ୍ଧୁ, ମୁଁ ଆଜିର ଉପସ୍ଥାପକ ଜିତୁ ସାବତ ଆପଣଙ୍କ ସମ୍ମୁଖରେ ଆପଣଙ୍କ ପାଇଁ ନେଇ ଆସିଛି ଅମିତ ତ୍ରିପାଠୀଙ୍କର ଏକ ସଫଳ ପ୍ରୟାସ, ଓଡ଼ିଆ ସଙ୍ଗୀତ ପରମ୍ପରାରେ ଆଉ ଗୋଟିଏ ପାଦ ଆଗକୁ, ଗଜଲ ତୁମ ବିନା। କଣ୍ଠଶିଳ୍ପୀ ନିଶିପ୍ରଭା ପାଣି ଏବଂ ଅମିତ ତ୍ରିପାଠୀ।